ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 78 ନମ୍ବର ସ୍ୱାଧୀନତା ଦିବସ ଅବସରରେ ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ପ୍ରାଚୀରରୁ ଆଉ କିଛି ସମୟ ଉତ୍ତରୁ ଜାତୀୟ ପତାକା ଉତ୍ତୋଳନ ସହିତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଏ ବଛର ସ୍ୱାଧୀନତା ଦିବସର ବିଷୟ ହେଉଛି ବିକଶିତ ଭାରତ 2047। ଜନଭାଗିଦାରୀକେ ବଢ଼ାବାର ଉଦ୍ଦେଶ୍ୟ ଲାଲକିଲ୍ଲାଠାରେ ଏହି ସମାରୋହକେ ଆସବାର ଲାଗି 6000 ସ୍ୱତନ୍ତ୍ର ଅତିଥିଙ୍କୁ ନିୟୁକ୍ତା ଦିଆଯାଇଛି। ଇତାର ଭିତରେ ଜୁଆନ ପିଢ଼ି, ଆଦିବାସୀ ସମ୍ପ୍ରଦାୟ, ଚାଷୀ, ମହିଳା ଆର୍ ଅଲଗା ସ୍ୱତନ୍ତ୍ର ଅତିଥିମାନେ ରହିଛନ୍। ଏହି ବ୍ୟକ୍ତିବିଶେଷମାନେ ଭିନ୍ ଭିନ୍ ସରକାରୀ ଯୋଜନା ଆଉ ପ୍ରୋହାହନ ସାହାଯ୍ୟ ଭିନ୍ ଭିନ୍ କ୍ଷେତ୍ରନ ଭଲ ପ୍ରଦର୍ଶନ କରିଛନ୍। ସେନ୍ତା ଭିନ୍ ଭିନ୍ ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାନୁ ପାରମ୍ପରିକ ପୋଷାକ ପିନ୍ଧିକରି ପାଖାପାଖି 2000 ଲୋକ ଆସବେ। ଇତାର ସହିତ ମାଇ ଗଭ୍ ଆର୍ ଆକାଶବାଣୀର ମିଳିତ ସହଯୋଗ ପ୍ରତିରକ୍ଷା ମନ୍ତ୍ରଣାଳୟ ତରଫ ହୋଇଥିବା ଭିନ୍ ଭିନ୍ ଅନ୍ଲାଇନ୍ ପ୍ରତିଯୋଗିତାର 3000 ବିଜେତା ଏହି ଉତ୍ସବଟି ସାମିଲ ହେବେ ବୋଲି ସୂଚନା ମିଳିଛି। ସେନ୍ତା ଭୁବନେଶ୍ୱର ହେବାର୍କେ ଥିବାର ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ପରେଡ୍ ଅଭିବାଦନ ଗ୍ରହଣ କରିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 78 ନମ୍ଘର ସ୍ୱାଧୀନତା ଦିବସ ଅବସରରେ 103 ସାହସିକତା ପୁରସ୍କାରକେ ମଞ୍ଜୁରୀ ଦେଇଛନ୍। ଏହି ପୁରସ୍କାର ସଶସ୍ତ ବାହିନୀ ଆଉ କେନ୍ଦ୍ରୀୟ ସଶସ୍ତ ପୁଲିସ୍ ବାହିନୀର ଯବାନମାନଙ୍କୁ ମିଳିବା। ଇତାର ଭିତରେ 4 କୀର୍ତ୍ତିଚକ୍ର ଆର୍ 18 ଶୌର୍ଯ୍ୟଚକ୍ର ସାମିଲ ଅଛି। ସେନ୍ତା 9 ଜଣଙ୍କୁ ମରଣୋତ୍ତର ଭାବେ ଏହି ସମ୍ମାନ ଦିଆଯିବା। ସ୍ୱାଧୀନତା ଦିବସ ଅବସରରେ ଉଲ୍ଲେଖନୀୟ ପ୍ରଶଂସନୀୟ ଆର୍ ବୀରତ୍ୱ ସେବା ଲାଗି ଗୃହ ମନ୍ତ୍ରଣାଳୟ ତରଫ ରାଷ୍ଟ୍ରପତି ପଦ ଘୋଷଣା କରାଯାଇଛି। ଓଡ଼ିଶା ପୁଲିସ୍, ଅଗ୍ନିଶମ, ହୋମଗାର୍ଡ ଆର୍ ଜେଲ୍ ବିଭାଗକେ ମିଶାଇକରି ମୋଟ 20 ଜଣଙ୍କୁ ରାଷ୍ଟ୍ରପତି ପଦକ ଦିଆଯିବା। ପୁଲିସ୍ ବିଭାଗର 13 ଜଣ, ଜେଲ୍ ବିଭାଗନୁ ଜଣେ, ଅଗ୍ନିଶମ ଆଉ ହୋମଗାର୍ଡ ବିଭାଗନୁ 6 ଜଣ ପଦକ ପାଇବେ। ଉଲ୍ଲେଖନୀୟ ସେବା ଲାଗି ଓଡ଼ିଶାର 2 ଜଣଙ୍କୁ ରାଷ୍ଟ୍ରପତି ପଦକ ମିଳିବା। ସେମାନେ ହେଲେ ଆଇପିଏସ୍ ସୁରେଶ ଦେବଦତ୍ତ ସିଂ ଆର୍ ଡିଏସ୍ପି ସଚ୍ଚିଦାନନ୍ଦ ରଥ। ସେନ୍ତା ପ୍ରଶଂସନୀୟ ସେବା ଲାଗି 11 ଜଣଙ୍କୁ ପୁଲିସ୍ ପଦକ ଦିଆଯିବା। ଇମାନଙ୍କୁ 2025 ଜାନୁଆରୀ 26 ତାରିଖ ଦିନ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଗୋଟିଏ ସ୍ୱତନ୍ତ୍ର ସମାରୋହଟି ପଦକ ଦେବେ। ରାଜ୍ୟର ବିଧାୟକମାନଙ୍କ ଲାଗି ଆଇବା 17 ତାରିଖ ଦିନ ଗୋଟିଏ 2-ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦ୍ଘାଟନ କରିବେ। ଏଥି ବିଧାନସଭାର ସଦସ୍ୟମାନଙ୍କୁ ଗୃହର ନୀତି ନିୟମ ଆର୍ ଗୃହ ପରିଚାଳନା ବାବଦେ ଶିକ୍ଷା ଦିଆଯିବା। ଏଥର ବିଧାନସଭାକେ 84 ଜଣ ନୂଆ ବିଧାୟକ ପହିଲା ଥର ଲାଗି ଆସିଛନ୍। ବହୁଟେ ବିଧାୟକ ଗୃହର ନୀତି ନିୟମ ବାବଦେ ଅଭ୍ୟସ୍ତ ନାଇଁନ। ଏଥିଲାଗି ସେମାନଙ୍କୁ ପ୍ରଶିକ୍ଷଣ ଦେବା ସହିତ ପୁରୁଣା ସଦସ୍ୟମାନଙ୍କୁ ନେଭା ଆପ୍ଲିକେସନ୍ ବାବଦେ ଜଣାବାର ଲାଗି ବାଚସ୍କତି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆୟୋଜନ କରିଛନ୍। ଚଲତି ମୌସୁମୀ ଋତୁଥି ଡେଙ୍ଗୁ, ଡାଇରିଆ ଆର୍ ମ୍ୟାଲେରିଆ ରୋଗଥି ସଂକ୍ରମିତ ହୋଇକରି ଯେନ୍ତା କାହାରି ଜୀବନ ନାଇଁ ଯିବା ସେ ଦିଗେ ରାଜ୍ୟ ସରକାର ଜୋର୍ ଦେଇଛନ୍। ଏସବୁ ରୋଗର ପ୍ରତିରୋଧ ଲାଗି ଦରକାରୀ ପଦକ୍ଷେପ ନେବାର୍କେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍। ଭୁବନେଶ୍ୱର ଲୋକସେବା ଭବନ ଗଲାକାଲ ହୋଇଥିବାର ଜଳବାହିତ ଆର୍ ଭେକ୍ଟରବାହିତ ରୋଗ ବାବଦେ ବୈଠକଟି ଏ ବିଷୟ ଉପରେ ଆଲୋଚନା ହୋଇଛି। ଡେଙ୍ଗୁ, ଡାଇରିଆ ଆର୍ ମ୍ୟାଲେରିଆ ରୋଗଥି ଆକ୍ରାନ୍ତ ହେଉଥିବା ଲୋକମାନଙ୍କର ଭଲ ଚିକିତ୍ସା ଲାଗି ସହର ଆର୍ ଗାଁ ଇଲାକାମାନଙ୍କେ ସ୍ୱାସ୍ଥ୍ୟ ସେବାକେ ଅତ୍କା ବ୍ୟବସ୍ଥିତ ଆଉ କ୍ରିୟାଶୀଲ କରବାର୍କେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ଏହି ବୈଠକଟି କଳାହାଣ୍ଡି, ବଲାଙ୍ଗୀର, ସୁନ୍ଦରଗଡ଼, ବୌଦ୍ଧ ସହିତ 15 ଜିଲ୍ଲାର ଡେଙ୍ଗୁ, ଡାଇରିଆ ଆର୍ ମ୍ୟାଲେରିଆ ରୋଗର ଏଛେନ୍ ଥିବା ସ୍ଥିତି ଆଉ ପରିସଂଖ୍ୟାନର ସମୀକ୍ଷା କରାଯାଇଥିଲା। ଜଙ୍ଗଲ, ପରିବେଶ, ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାଜ ସିଂ ଖୁଣ୍ଟିଆ ବଲାଙ୍ଗୀର ଗସ୍ତଟି ଆସିଛନ୍। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଥିବାର ସମ୍ମିଳନୀ କକ୍ଷନ ଗଲାକାଲ ସଞ୍ଜବେଳେ ଗୋଟିଏ ସମୀକ୍ଷା ବୈଠକ କରିଥିଲେ। ଜଙ୍ଗଲ ବିଭାଗର ଅଧିକାରୀ କର୍ମଚାରୀମାନଙ୍କୁ ନେଇକରି ଭିନ୍ ଭିନ୍ ପ୍ରକଳ୍ପ ଉପରେ ସମୀକ୍ଷା କରାଯାଇଥିଲା। ଜଙ୍ଗଲ ବିଭାଗର ଯେନ୍ ପ୍ରକଳ୍ପମାନ ପଡ଼ି ରହିଛି ତାର କାମ ଫେର୍ଘା ଚାଲୁ କରିବାକେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍। ସେନ୍ତା ବଲାଙ୍ଗୀର ଜିଲ୍ଲାର ଦାଦନ ଚାଲାଣ କମ୍ କରିବାର ଲାଗି ଭିନ୍ ଭିନ୍ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ କହିଛନ୍। ରଥଯାତ୍ରା ସମୟରେ ଶ୍ରୀବଳଭଦ୍ରଙ୍କ ରଥନ ହୋଇଥିବାର ଅଘଟଣର ତଦନ୍ତ ସରିଛି। ଏ ବାବଦେ ଗୋଟିଏ ରିପୋର୍ଟ ଗଠିତ ହୋଇଥିବା 3-ଜଣିଆ କମିଟି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କୁ ଗଲାକାଲ ଦେଇଛନ୍। ରିପୋର୍ଟକେ ଆଇବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକଟି ଉପସ୍ଥାପିତ କରାଯିବା। ସେନ ଆଲୋଚନା ସରବା ଋତୁରୁ ପରବର୍ତ୍ତୀ ନିଷ୍ପଭି ନିଆଯିବା ବୋଲି ସୂଚନା ମିଳିଛି। ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଏଟି ଆଉ ଆଇଆଇଟି ଭୁବନେଶ୍ୱର ଭିତରେ ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣାପତ୍ର ଜରିଆରେ ଦୁଇ ବିଶ୍ୱବିଦ୍ୟାଳୟ ଭିତରେ ସୂଚନା ଆଉ ବୈଷୟିକ ଜ୍ଞାନ କୌଶଳର ଆଦାନ ପ୍ରଦାନ ଛାତ୍ରଛାତ୍ରୀଙ୍କୁ ଆଇବା ଦିନେ ଶିକ୍ଷା କ୍ଷେତ୍ରଟି ସାହାଯ୍ୟ କରିବା। ରାଜ୍ୟ ମୌସୁମୀର ପ୍ରଭାବତୀ ବର୍ଷା ଲାଗି ରହିଛି। ଆଜି ସମ୍ଭଲପୁର, ଝାରସୁଗୁଡ଼ା, ଦେବଗଡ଼, ବରଗଡ଼, ସୋନପୁର, କଳାହାଣ୍ଡି, ବୌଦ୍ଧ ସହିତ 19 ଜିଲ୍ଲାନ ଜବର ବର୍ଷା ହେବା ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସୂଚନା ମିଳିଛି। এছনির আঞ্চলিক খবর ইন শেষ হল আর বেলার আঞ্চলিক খবর শুনিপারবে রাতে ৭:০২ মিনিট থি জুহার।